ହ୍ୟାଲୋ,
ହ୍ୟାଲୋ,
ହଁ କିଏ କହୁଛନ୍ତି?
ଆପଣ କିଏ କହୁଛନ୍ତି?
ହ୍ୟାଲୋ, ମୁଁ ପୃଥିବୀ ଘର ଏସିଆ ମହାଦେଶର ଭାରତ ଦେଶର ଓଡ଼ିଶା ରାଜ୍ୟର କଟକ ଜିଲ୍ଲାର ନିଲବକ ଅନ୍ତର୍ଗତ ଅଡ଼ଶପୁର ବଜାରର ରଘୁରାଜପୁର ଗାଁରୁ କହୁଛି। ଆପଣ କେଉଁ ଗାଁରୁ କହୁଛନ୍ତି?
ମୁଁ କହୁଛି କଟକରୁ।
ଆପଣ ନାଁଟା?
ଆପଣ କି କହୁଛନ୍ତି, ନାଁଟା କହୁନାହାନ୍ତି।
ଆଜ୍ଞା, ମୋ ନାଁ ପବନ, ବାପା ନାଁ ଛପନ, ଜେଜେନା ଗଗନ, ଦାଦା ନାଁ ସୁମନ, ଭାଇନା ଜୀବନ, ସ୍ତ୍ରୀ ନାଁ ପବନି, ଶାଳୀ ନାଁ ମାମୁନି, ଶାଶୁ ନାଁ ଅମଣି, ଗାର୍ଲଫ୍ରେଣ୍ଡ ନାଁ ରାଣୀ।
ଆପଣ କୋଉଠୁ କହିଲେ? ନାଁଟା?
ଆଜ୍ଞା
ନାଁଟା?
ଆଜ୍ଞା, ମୋ ନାଁ ପବନ, ବାପା ନାଁ ଛପନ, ଜେଜେନା ଗଗନ, ଦାଦା ନାଁ ସୁମନ, ଭାଇନା ଜୀବନ, ସ୍ତ୍ରୀ ନାଁ ପବନି, ଶାଳୀ ନାଁ ମାମୁନି, ଶାଶୁ ନାଁ ଅମଣି, ଗାର୍ଲଫ୍ରେଣ୍ଡ ନାଁ ରାଣୀ।
କିଛି ମାନେ ଅଭିନୟ କରିବେ କି ଫିଲ୍ମ ଫିଲ୍ମରେ?
ଆଜ୍ଞା, ଆପଣ କି ମୋ ଭାଉଜ ଭାଇଙ୍କ ବାପା ସରୁଙ୍କ ପିଇସା ମାମୁଙ୍କ ଝିଅ କହୁଛନ୍ତି ତ?
ଆଜ୍ଞା,
ମୋର ଭାଉଜଙ୍କ ଭାଇଙ୍କ ବାପା ସରୁଙ୍କ ପିଇସା ମାମୁଙ୍କ ଝିଅ କହୁଛନ୍ତି
ତ? ହଁ, ସେ ମାମୁଙ୍କ ଝିଅ କହୁଛି। ଅଭିନୟ କରିବ କି କାଲି ତମକୁ ନେଇ ଛାଡ଼ି ଦେଇ ଆସିବି?
ହ୍ୟାଲୋ
ହ୍ୟାଲୋ, ମୁଁ ପୃଥିବୀ ଘର ଏସିଆ ମହାଦେଶର ଭାରତ ଦେଶର ଓଡ଼ିଶା ରାଜ୍ୟର କଟକ ଜିଲ୍ଲାର ନିଲବକ ଅନ୍ତର୍ଗତ ଅଡ଼ଶପୁର ବଜାର ରଘୁରାଜପୁର ଗାଁରୁ କହୁଛି। ଆପଣ କେଉଁ ଗାଁରୁ କହୁଛନ୍ତି? ଆଜ୍ଞା, ମୋ ନାଁ ପବନ, ବାପା ନାଁ ଛପନ, ଜେଜେନା ଗଗନ, ଦାଦା ନାଁ ସୁମନ, ଭାଇ ନାଁ ଜୀବନ, ସ୍ତ୍ରୀ ନାଁ ପବନି, ଶାଳୀ ନାଁ ମାମୁନି, ଶାଶୁ ନାଁ ଅମଣି, ଗାର୍ଲଫ୍ରେଣ୍ଡ ନାଁ ରାଣୀ। ଆପଣ ନାଁଟା କ'ଣ? ଆପଣ କି ମୋ ଭାଉଜଙ୍କ ଭାଇଙ୍କ ବାପା ଷଡ଼ଙ୍କ ପିଇସା ମାମୁଙ୍କ ପୁଅ କହୁଛନ୍ତି ତ? ହ୍ୟାଲୋ
ହ୍ୟାଲୋ,
ଆପଣ ଏଇଟା କଟକ ଜିଲ୍ଲାର ହରିପୁର ଥାନାର ପ୍ରଭାତପୁର ପୋଷ୍ଟ ସନ୍ଧ୍ୟାପୁର ପଞ୍ଚାୟତର ମେଦିନପୁର ତ?
ମେଦିନପୁର କାଳିଗାଳି।
ଆଜ୍ଞା, ହ୍ୟାଲୋ ହ୍ୟାଲୋ।